ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଧେୟକ ବିଧାନସଭାରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ 1145 ହାତୀ ଏବଂ 55 ବାଘଙ୍କ ମୃତ୍ୟୁ ନେଇ ବିଧାନସଭାରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଓଡ଼ିଶା ପୌର ଅଧିନିୟମ 1950 ଏବଂ ଗ୍ରାମୀଣ ସହର ନୀତି ନିୟମାବଳୀକୁ ପୂରଣ କରୁଥିବା ଅଞ୍ଚଳଗୁଡ଼ିକୁ ଏନ୍ଏସିର ମାନ୍ୟତା ଦିଆଯିବ ଏବଂ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ଯୋଗୁଁ ବନ୍ୟା ସ୍ଥିତିରେ ଆସିଛି ସୁଧାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ କରିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ ହେବା ପରେ ଚଳିତ ବର୍ଷ ପାଇଁ ବଜେଟ୍କୁ ଅନୁମୋଦନ ମିଳିବ। ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟମାନେ ବିଧେୟକ ଉପରେ ଆଲୋଚନାରେ ସାମିଲ ହୋଇଛନ୍ତି। ବିଜେଡି ସଦସ୍ୟ ଅରୁଣ ସାହୁ, କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବିଜେପି ସଦସ୍ୟ ସନାତନ ବିଜୁଳି ପ୍ରମୁଖ ଆଲୋଚନାରେ ଭାଗ ନେଇଛନ୍ତି। ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବା ପରେ ବିଧେୟକ ପାରିତ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟର ଆର୍ଥିକ ବଜେଟ୍ର ପରିମାଣ 2,65,000 କୋଟି ଟଙ୍କା ରହିଛି। ଜଳଜୀବନ ମିଶନ ଅଧୀନରେ ରାଜ୍ୟରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ବିଧାନସଭାରେ ଆଜି ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଳମ୍ବିତ ପ୍ରକଳ୍ପ କାର୍ଯ୍ୟରେ ସଂଶ୍ଳିଷ୍ଟ କର୍ମଚାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ନିଜ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ସଦସ୍ୟମାନେ ପାନୀୟ ଜଳ ବିଭାଗକୁ ଲିଖିତ ଆକାରରେ ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ 1145 ହାତୀଙ୍କର ମୃତ୍ୟୁ ହୋଇଛି ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। 719 ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବାବେଳେ 41 ହାତୀ ଶିକାରୀଙ୍କ ଦ୍ୱାରା ମରିଛନ୍ତି। ସେହିଭଳି ଗତ 10 ବର୍ଷ ଭିତରେ ମୋଟ 55 ବାଘଙ୍କର ମୃତ୍ୟୁ ହୋଇଛି। 48 କଲରାପତ୍ରିଆ ବାଘ ଏବଂ 7 ମହାବଳ ବାଘଙ୍କର ମୃତ୍ୟୁ ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ତଥ୍ୟ ରଖିଛନ୍ତି। କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ରେ ସୁଖୋଇ ଯୁଦ୍ଧ ବିମାନ ନିର୍ମାଣ କରାଯିବ। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍କୁ 26,000 କୋଟି ଟଙ୍କା ବ୍ୟୟ ଅଟକଳରେ 240 ଏରୋ ଇଞ୍ଜିନ୍ ନିର୍ମାଣ ଦାୟିତ୍ୱ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭିଆର୍ ଚୌଧୁରୀଙ୍କ ଉପସ୍ଥିତିରେ ଏନେଇ ଗତକାଲି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚୁକ୍ତି ଅନୁଯାୟୀ ହିନ୍ଦୁସ୍ତାନ ଏରୋନଟିକ୍ସ ବର୍ଷକୁ 30 ଏରୋ ଇଞ୍ଜିନ୍ ବାୟୁସେନାକୁ ଯୋଗାଇବ। ଆଗାମୀ 8 ବର୍ଷ ମଧ୍ୟରେ 240 ଇଞ୍ଜିନ୍ ବାୟୁସେନାକୁ ହସ୍ତାନ୍ତର କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଆସନ୍ତା 15 ତାରିଖରେ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟାଟାନଗର ଏବଂ ବ୍ରହ୍ମପୁର ମଧ୍ୟରେ ଚାଲିବାକୁ ଥିବା ଟ୍ରେନ୍ର ଗତ ରବିବାର ଦିନ ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା। ଅନ୍ୟପକ୍ଷରେ ପୂର୍ବତଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ଆଜି ବ୍ରହ୍ମପୁର ଷ୍ଟେସନ୍ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ହାଉଡ଼ାରୁ ରାଉରକେଲା ଏବଂ ତୃତୀୟ ବନ୍ଦେ ଭାରତ ଟ୍ରେନ୍ ରାୟପୁରରୁ ଖରିଆର ରୋଡ୍, କଣ୍ଟାବାଞ୍ଜି, ଟିଟିଲାଗଡ଼, ରାୟଗଡ଼ା ଦେଇ ବିଶାଖାପଟ୍ଟନମ୍ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଭୁବନେଶ୍ୱର ବିଶାଖାପାଟଣା, ପୁରୀ ରାଉରକେଲା ଏବଂ ପୁରୀ ହାଉଡ଼ା ମଧ୍ୟରେ 3 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିଛି। ରାଜ୍ୟରେ ଆସନ୍ତା 12 ଗୁରୁବାରଠାରୁ ସିଟି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ଆସନ୍ତା 15 ପର୍ଯ୍ୟନ୍ତ ଚାଲିବ। ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ସାମ୍ସ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ନିଜର ପ୍ରବେଶପତ୍ର ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଓଡ଼ିଶା ପୌର ଅଧିନିୟମ 1950 ଏବଂ ଗ୍ରାମୀଣ ସହର ନୀତିରେ ଥିବା ନିୟମାବଳୀକୁ ପୂରଣ କରୁଥିବା ଅଞ୍ଚଳଗୁଡ଼ିକୁ ଏନ୍ଏସି ଭାବେ ଘୋଷଣା କରାଯିବ। ବିଧାନସଭାରେ ଆଜି ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ନିଷ୍ପଭି ନିଆଯିବ। ଗତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଘୋଷିତ 57 ନୂଆ ଏନ୍ଏସିର ସ୍ଥିତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ଜିଲ୍ଲାପାଳଙ୍କ ବିନା ରିପୋର୍ଟରେ ଅତ୍ୟନ୍ତ ତରବରିଆ ଭାବେ ଏହି 57 ଏନ୍ଏସି ଘୋଷଣା କରାଯାଇଥିଲା। ବର୍ତ୍ତମାନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ରିପୋର୍ଟ ମଗାଯାଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହେବା ପରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟରେ ଆଉ 18 ନୂଆ ଏନ୍ଏସି ପାଇଁ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ କହିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ କ୍ରମଶଃ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଗତି କରିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ପୋଟେରୁ ଗ୍ରାମରେ ବନ୍ୟାଜଳ ହ୍ରାସ ପାଇଛି। ପୋଟେରୁ ବଦଲି ମଧ୍ୟରେ ବନ୍ୟାଜଳ ଯୋଗୁଁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି। ଜିଲ୍ଲାର MV7, MV37 ଏବଂ ପାଙ୍ଗାମ ପୋଲ ଉପରେ ପ୍ରବାହିତ ଜଳ ହ୍ରାସ ପାଇଥିବାରୁ ମାଲକାନଗିରି ଜୟପୁର, ମାଲକାନଗିରିଠାରୁ ଚିତ୍ରକୋଣ୍ଡା ଏବଂ ପୋଟେରୁ ପର୍ଯ୍ୟନ୍ତ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଜଳ ହ୍ରାସ ପାଇଥିବା ସ୍ଥାନରେ ଅଧିକାରୀମାନେ ପହଞ୍ଚ କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୋଟେରୁ, କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା ଏବଂ MV90 ଏବଂ MV96 ପୋଲ ଉପରେ ଏବେ ମଧ୍ୟ ପ୍ରାୟ 2 ଫୁଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି, ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ କାଲିମେଳା, ମୋଟୁ ଓ ଆନ୍ଧ୍ରପ୍ରଦେଶ ଏବଂ କାଲିମେଳାଠାରୁ ପଡ଼ିଆ ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାୟାପଡ଼ା ନିକଟରେ ଭୂସ୍କଳନ ଫଳରେ ଗ୍ରାମ୍ୟ ଯୋଗାଯୋଗ ରାସ୍ତା ମଧ୍ୟ ପ୍ରଭାବିତ ହୋଇଛି। ପ୍ରଭାବିତ 8 ଗ୍ରାମ ଏବଂ ମାଲକାନଗିରି ପୌର ପରିଷଦର 3 ୱାର୍ଡର ପ୍ରାୟ 1,700 ଲୋକଙ୍କୁ 12 ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ପାଣିଘେରରେ ଅଟକି ରହିଥିବା 53 ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। କନ୍ଧମାଳ, ଫୁଲବାଣୀ, ଦାରିଙ୍ଗିବାଡ଼ି, କେ ନୂଆଗାଁ ବ୍ଲକ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଜିଲ୍ଲାରେ ଥିବା ବିଭିନ୍ନ ନଦୀ ସାଲୁଙ୍କି, ପିଲାସାଲୁଙ୍କି, ଖଡ଼ଗ, ବୃତ୍ତଙ୍ଗା ଆଦି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ବାସଗୃହ ଭାଙ୍ଗିଥିବା ଅଭିଯୋଗ ହୋଇଛି। ବିଧାନସଭାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ବର୍ଷା ପ୍ରଭାବିତଙ୍କୁ କ୍ଷୟକ୍ଷତି ଭରଣା ପାଇଁ ବାଚସ୍କତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗରେ ବାଚସ୍କତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର କ୍ଷତିଗ୍ରସ୍ତଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ଲାଗି କଂଗ୍ରେସ ସଦସ୍ୟମାନେ ଗୃହରେ ଦାବି କରିଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା କମିବା ଯୋଗୁଁ ବନ୍ୟା ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। କୋଲାବ, ବୋରି, କୁର୍ଲୁ ଏବଂ ଇନ୍ଦ୍ରାବତୀ ନଦୀର ଜଳସ୍ତର ହ୍ରାସ ପାଇଛି। ଜୟପୁର ସବ୍ଡିଭିଜନର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ଆରମ୍ଭ କରାଯାଇଛି। ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ବନ୍ୟାଜଳ ଯୋଗୁଁ ବ୍ୟାହତ ହୋଇଥିବା ସଡ଼କ ଯୋଗାଯୋଗ କ୍ରମଶଃ ସ୍ୱାଭାବିକ ହେଉଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶ୍ରମିକଙ୍କ ସାମାଜିକ ସୁରକ୍ଷା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚରମ୍ପାଠାରେ ଆୟୋଜିତ ଏହି କର୍ମଶାଳାରେ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଏବଂ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ଉପରେ ଆଲୋଚନା ହୋଇଥିଲା। କର୍ମଶାଳାରେ ଶ୍ରମିକଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କର ପୁନଃ ନିଯୁକ୍ତି ପାଇଁ ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। କାର୍ଯ୍ୟରତ ନର୍ସିଂ କର୍ମଚାରୀମାନେ ଠିକା ସଂସ୍ଥା ଅଧୀନରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଗତ 4 ବର୍ଷ ଧରି ସେବା ଯୋଗାଇ ଆସୁଥିବା ନେଇ ଦାବିପତ୍ରରେ କୁହାଯାଇଛି। ପୁନଃ ନିଯୁକ୍ତି ପାଇଁ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀକୃଷ୍ଣ ଲୀଳା ପରମ୍ପରାର କେକେସି ରାକ୍ଷସ ବଦ୍ଧ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଶ୍ରୀ ମଦନ ମୋହନ ନାଟମଣ୍ଡପକୁ ବିଜେ କରିବେ। ଏହାପରେ ରୀତିନୀତି ଅନୁଯାୟୀ ମନ୍ଦିରରେ କେକେସି ବଦ୍ଧ ନୀତି ଅନୁଷ୍ଠିତ ହେବ। ଏହାପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମଧ୍ୟ ଲଳିତା ସପ୍ତମୀ ବିଧି ପାଳନ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଧେୟକ ବିଧାନସଭାରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ 1,145 ହାତୀ ଏବଂ 55 ବାଘଙ୍କ ମୃତ୍ୟୁ ନେଇ ବିଧାନସଭାରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଓଡ଼ିଶା ପୌର ଅଧିନିୟମ 1950 ଏବଂ ଗ୍ରାମୀଣ ସହର ନୀତି ନିୟମାବଳୀକୁ ପୂରଣ କରୁଥିବା ଅଞ୍ଚଳଗୁଡ଼ିକୁ ଏନ୍ଏସିର ମାନ୍ୟତା ଦିଆଯିବ ଏବଂ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ଯୋଗୁଁ ବନ୍ୟା ସ୍ଥିତିରେ ଆସିଛି ସୁଧାର। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।